ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ସେନାର ବିକାଶ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ କହିଲେ ସେନା ମୁଖ୍ୟ। ସମସ୍ତ କେନ୍ଦ୍ରୀୟ ହସ୍କିଟାଲରେ ସୁରକ୍ଷା ବ୍ୟବସ୍ଥା 25% ବୃଦ୍ଧି କରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତିନିଦିନିଆ ଭାରତ ଗସ୍ତରେ ପହଞ୍ଚିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱାର ବିନ୍ ଇବ୍ରାହିମ୍। ଏବଂ ଚୀନ୍ର ଏକ କାରଖାନାରେ ବିସ୍ଫୋରଣ ଘଟି 3 ମୃତ 2 ନିଖୋଜ। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ସେନାର ବିକାଶ ଦିଗରେ ଗ୍ରହଣ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲରେ ଏହାର ଅବଦାନ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସେନା ମୁଖ୍ୟାଳୟ, କମାଣ୍ଡ ମୁଖ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଢାଞ୍ଚାର ପୁନର୍ଗଠନ ନେଇ ଆବଶ୍ୟକ ଦକ୍ଷତା ଏବଂ ପରିଚାଳନାଗତ ପ୍ରସ୍ତୁତି ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଭାରତୀୟ ସେନାର ଧ୍ୟାନ ସମସ୍ତ ଯୁଦ୍ଧାସ୍ତ୍ର, ଯୁଦ୍ଧ ସହାୟକ ଉପକରଣ ଏବଂ ଲଜିଷ୍ଟିକ୍ ୟୁନିଟ୍ର ଆଧୁନିକୀକରଣ ଉପରେ ରହିବ। ଭବିଷ୍ୟତରେ ଯୁଦ୍ଧର ଆହ୍ୱାନର ମୁକାବିଲା ପାଇଁ ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ମିଳିତ ଅଭିଯାନ ବୃଦ୍ଧି ଏବଂ ଏକୀକରଣ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଭାରତୀୟ ସେନା ସ୍ୱଦେଶୀକରଣ ଉପରେ ଗୁରୁତ୍ୱ ଦେବ, ଘରୋଇ ପ୍ରତିରକ୍ଷା ଶିଳ୍ପକୁ ସମର୍ଥନ କରିବ ଏବଂ ଏକ ଅଗ୍ରଣୀ ପ୍ରତିରକ୍ଷା ରପ୍ତାନୀକାରୀ ଭାବରେ ଦେଶର ସ୍ଥିତିରେ ଉନ୍ନତି ଆଣିବ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ସମସ୍ତ କେନ୍ଦ୍ରୀୟ ହସ୍କିଟାଲରେ ସୁରକ୍ଷା ବ୍ୟବସ୍ଥାକୁ 25% ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଷ୍ଟାଣ୍ଡାର୍ଡ ସିକ୍ୟୁରିଟି ପ୍ରୋଟୋକଲ୍ ବ୍ୟତୀତ ସରକାରୀ ହସ୍କିଟାଲଗୁଡ଼ିକର ଏକକ ଦାବି ଆଧାରରେ ମାର୍ଶାଲ ମୁତୟନକୁ ମଧ୍ୟ ଅନୁମତି ଦିଆଯିବ। ସୂଚନା ଅନୁଯାୟୀ କୋଲକାତା ଡାକ୍ତରଖାନା ମାମଲାକୁ ଆଧାର କରି କେନ୍ଦ୍ରୀୟ ଆଇନ ଆଣିବାରେ ବିଶେଷ କିଛି ଫରକ ପଡ଼ିବ ନାହିଁ, କାରଣ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣା ରୋଗୀ ଡାକ୍ତର ହିଂସାର ମାମଲା ନୁହେଁ ବୋଲି କୁହାଯାଇଛି। କୋଲକାତାର ଏକ ହସ୍କିଟାଲରେ ଜଣେ ପ୍ରଶିକ୍ଷାର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ କେନ୍ଦ୍ରୀୟ ଆଇନ ଦାବିରେ ଦେଶର ବିଭିନ୍ନ ସ୍ଥାନରେ ଆବାସିକ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗ, ଦିଲ୍ଲୀ, ହରିୟାଣା ଓ କେରଳ ସମେତ 26 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଇନ ପାରିତ କରିଛନ୍ତି। ଏହି ଅପରାଧଗୁଡ଼ିକ ଜାମିନ ବିହୀନ ହେବ ବୋଲି ଜଣାପଡ଼ିଛି। ଏ କ୍ଷେତ୍ରରେ କେତେକ ଚିକିତ୍ସକ ସଂଘ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ସହ ରକ୍ଷାବନ୍ଧନ ପାଳନ କରିଥିଲେ। ଏକ ବିବୃତ୍ତିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି 16 ରାଜ୍ୟର ସରକାରୀ ବିଦ୍ୟାଳୟର 180ରୁ ଅଧିକ ଛାତ୍ରଛାତ୍ରୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଅମୃତ ଉଦ୍ୟାନ ବୁଲି ଦେଖିଥିଲେ। ଏହି ଅବସରକୁ ସ୍ୱତନ୍ତ୍ର କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ ଓ ମାର୍ଗଦର୍ଶନ ଦେଇଥିବାରୁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍କିଟାଲରେ ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାର 4 ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ପଶ୍ଚିମବଙ୍ଗର ବାରାକପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଜ୍ୟ ପୁଲିସ୍ ଏକାଡେମୀର ମହାନିର୍ଦ୍ଦେଶକ ଆଇପିଏସ୍ ପ୍ରଣବ କୁମାରଙ୍କ ନେତୃତ୍ୱରେ ଏହି ଟିମ୍ ଗଠନ କରାଯାଇଛି। 2021 ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ଅର୍ଥନୈତିକ ଗତିବିଧିର ତଦନ୍ତ କରାଯିବ। ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋଲକାତା ପୁଲିସ୍ 2 ପ୍ରତିଷ୍ଠିତ ଡାକ୍ତରଙ୍କୁ ପଚରାଉଚରା ପାଇଁ ଡକାଇବା ପରେ ଶତାଧିକ ଡାକ୍ତର ରାଜରାସ୍ତାକୁ ଓହ୍ଲାଇଥିଲେ। ଆର୍ଜିକର ମାମଲାରେ ପୀଡ଼ିତଙ୍କ ନାମ ପ୍ରକାଶ କରିବା ଏବଂ ସାମାଜିକ ଗଣମାଧ୍ୟମରେ ଭୁଲ ତଥ୍ୟ ପ୍ରଚାର କରିବା ମାମଲାରେ 2 ବରିଷ୍ଠ ଡାକ୍ତରଙ୍କୁ ପଚରାଉଚରା ପାଇଁ ସମନ ଜାରି କରାଯାଇଥିଲା। ସମ୍ପୃକ୍ତ 2 ଡାକ୍ତର ସହର ପୁଲିସ୍ ମୁଖ୍ୟାଳୟ ଅଭିମୁଖେ ଯିବା ଆରମ୍ଭ କରିବାବେଳେ କନିଷ୍ଠ ଓ ବରିଷ୍ଠ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମେତ ସହରର ଶତାଧିକ ଲୋକ ସେମାନଙ୍କ ସହ ଯାଇଥିଲେ। ଚଳିତ ମାସ 28 ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ୟାରିସ୍ ପାରାଅଲମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ଆଲୋଚନାରେ ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ାବିତ୍ମାନେ ଭାରତର ପତାକାଧାରୀ ଭାବେ ପ୍ୟାରିସ୍ ଯାଉଛନ୍ତି। ଏହି ଯାତ୍ରା ସେମାନଙ୍କ ଜୀବନ ଓ କ୍ୟାରିୟରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାତ୍ରା ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ଯାତ୍ରା ଦେଶ ପାଇଁ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ୟାରିସ୍ରେ ଆଥଲେଟ୍ଙ୍କ ଉପସ୍ଥିତି ସହ ଦେଶର ଗୌରବ ଜଡ଼ିତ। 140 କୋଟି ଦେଶବାସୀ ଆଥଲେଟ୍ମାନଙ୍କୁ ଆଶୀର୍ବାଦ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମସ୍ତ 43ଟି ଆର୍ଆର୍ବି ସହ ଏହି ବୈଠକରେ ବ୍ୟବସାୟିକ ପ୍ରଦର୍ଶନ, ଡିଜିଟାଲ୍ ଟେକ୍ନୋଲୋଜି ସେବାର ଉନ୍ନତିକରଣ ଏବଂ ଏମ୍ଏସ୍ଏମ୍ଇ କ୍ଲଷ୍ଟରରେ ବ୍ୟବସାୟ ଅଭିବୃଦ୍ଧିକୁ ପ୍ରୋହାହିତ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଗ୍ରାମୀଣ ଅର୍ଥନୀତିକୁ ସମର୍ଥନ କରିବାରେ ଆର୍ଆର୍ବିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଶ୍ରୀମତୀ ସୀତାରମଣ ଆର୍ଆର୍ବିମାନଙ୍କୁ ସେମାନଙ୍କ ପ୍ରାୟୋଜକ ବ୍ୟାଙ୍କଗୁଡ଼ିକର ସକ୍ରିୟ ସମର୍ଥନରେ ପିଏମ୍ ବିଶ୍ୱକର୍ମା ଏବଂ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନା ପରି ବିଭିନ୍ନ ଯୋଜନାରେ ଋଣ ମଞ୍ଜୁର କରିବା ସମୟରେ ହିତାଧିକାରୀଙ୍କ ସ୍ୱଷ୍ଟ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ତୃଣମୂଳ ସ୍ତରର କୃଷି ଋଣ ବିତରଣରେ ଆର୍ଆର୍ବିଗୁଡ଼ିକୁ ସେମାନଙ୍କ ଅଂଶ ବୃଦ୍ଧି କରିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ମାଲେସିଆ ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ବିନ୍ ଇବ୍ରାହିମ୍ ତିନିଦିନିଆ ଭାରତ ଗସ୍ତରେ ଗତକାଲି ରାତିରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। କେନ୍ଦ୍ର ଜଳଶକ୍ତି ଏବଂ ରେଳ ରାଷ୍ଟ୍ରମନ୍ତ୍ରୀ ଭି ସୋମାନ୍ନା ତାଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଥିଲେ। ମାଲେସିଆର ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ଇବ୍ରାହିମ୍ଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ। ଆଜି ରାଷ୍ଟ୍ରପତି ଭବନ ପରିସରରେ ଶ୍ରୀ ଇବ୍ରାହିମ୍ଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯିବା ସହ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାଲେସିଆ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ତାଙ୍କ ସମ୍ମାନରେ ମଧ୍ୟାହ୍ନ ଭୋଜନ ଆୟୋଜନ କରିବେ। ଏହାପରେ ଶ୍ରୀ ଇବ୍ରାହିମ୍ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଚୀନ୍ର ନିଙ୍ଗ୍ଜିଆ ହୁଇ ସ୍ୱୟଂଶାସିତ ଅଞ୍ଚଳରେ ଥିବା ଏକ କାରଖାନାରେ ବିସ୍ଫୋରଣ ଘଟି 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ନିଙ୍ଗ୍ଡଙ୍ଗ୍ ଏନର୍ଜି କେମିକାଲ୍ ଇଣ୍ଡଷ୍ଟ୍ରି ବେସ୍ରେ ଥିବା ଏକ କମ୍ପାନୀରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର କାରଣ ଜାଣିବା ଲାଗି ତଦନ୍ତ ଚାଲିଥିବା ଜଣାପଡ଼ିଛି। ଦକ୍ଷିଣ ସୁଦାନରେ ସହାୟତା କର୍ମୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଜାତିସଂଘ ରିଲିଫ୍ ଏଜେନ୍ସି ସମସ୍ତଙ୍କୁ ଆହ୍ୱାନ ଦେଇଛି। ଦକ୍ଷିଣ ସୁଦାନ ପାଇଁ ଜାତିସଂଘର ମାନବିକତା ସଂଯୋଜକ ଅନିତା କିକି ଗେହୋ କହିଛନ୍ତି ଯେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସହାୟତା କର୍ମୀଙ୍କ ଉପରେ 24 ଥର ଆକ୍ରମଣ ରେକର୍ଡ କରାଯାଇଛି। ବୁଲ୍ଗେରିଆ ରାଷ୍ଟ୍ରପତି ରୁମେନ୍ ରାଧେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଗୋରିସା ଗାଞ୍ଚାରୋବା କୋଜାରୋବାଙ୍କ ଦ୍ୱାରା ପ୍ରସ୍ତାବିତ କାର୍ଯ୍ୟନିର୍ବାହୀ ସରକାର ନିଯୁକ୍ତି କରିବାକୁ ମନା କରିଦେଇଛନ୍ତି ଏବଂ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସୁଶ୍ରୀ କୋଜାରୋବାଙ୍କ ଦ୍ୱାରା ଦିଆଯାଇଥିବା ମନ୍ତ୍ରୀଙ୍କ ତାଲିକା ପାଇବା ପରେ ରାଷ୍ଟ୍ରପତି କହିଛନ୍ତି ତାଙ୍କ ପ୍ରସ୍ତାବ ରାଜନୈତିକ ପରିସ୍ଥିତିକୁ ଶାନ୍ତ କରିବା ଏବଂ ନିରପେକ୍ଷ ନିର୍ବାଚନ ଆୟୋଜନର ଗ୍ୟାରେଣ୍ଟି ଦେଇପାରିବ ନାହିଁ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବର୍ତ୍ତମାନର ଆଭ୍ୟନ୍ତରୀଣ ମନ୍ତ୍ରୀ କାଲିନ୍ ଷ୍ଟୋୟାନୋଭ୍ ଏହି ପଦରେ ରହିବେ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଉପରେ ରାଷ୍ଟ୍ରପତି ଅସହମତି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ କେନ୍ଦ୍ର ସରକାରରେ ଲ୍ୟାଟେରାଲ୍ ଏଣ୍ଟ୍ରି ଦଶନ୍ଧି ଧରି ଚାଲିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମଧ୍ୟ 1971 ମସିହାରେ ବୈଦେଶିକ ବାଣିଜ୍ୟ ମନ୍ତ୍ରଣାଳୟରେ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେବା ପରେ ସରକାରରେ ପ୍ରବେଶ କରିଥିଲେ। ଏଥିରେ କୁହାଯାଇଛି ଯେ ରାଜୀବ ଗାନ୍ଧୀଙ୍କ ପ୍ରଶାସନ କାଳରେ 80 ଦଶକରେ ସାମ୍ ପିଟ୍ରୋଡାଙ୍କୁ ମଧ୍ୟ ଏହିଭଳି ଭାବରେ ସରକାରରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଭାରତୀୟ ସେନାର ବିକାଶ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ କହିଲେ ସେନାମୁଖ୍ୟ। ସମସ୍ତ କେନ୍ଦ୍ରୀୟ ହସ୍କିଟାଲରେ ସୁରକ୍ଷା ବ୍ୟବସ୍ଥା 25% ବୃଦ୍ଧି କରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର। ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ସମୀକ୍ଷା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତିନିଦିନିଆ ଭାରତ ଗସ୍ତରେ ପହଞ୍ଚିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଡାଟୋ ସେରି ଅନୱର ବିନ୍ ଇବ୍ରାହିମ୍ ଏବଂ ଚୀନ୍ର ଏକ କାରଖାନାରେ ବିସ୍ଫୋରଣ ଘଟି 3 ମୃତ 2 ନିଖୋଜ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।